ନମସ୍କାର ଦର୍ଶକ ବନ୍ଧୁ, ମୁଁ ସୌମ୍ୟା ଆପଣଙ୍କୁ ସ୍ୱାଗତ କରୁଛି ଆଜିର ଏହି ଏପିସୋଡ଼କୁ। ଆଜି ଆସନ୍ତୁ ଜାଣିବା ଶୀତଦିନେ ଗୋଇଠିର ଯତ୍ନ କିପରି ନେବା। ସାଧାରଣତଃ ଶୀତଦିନେ ଲୋକମାନଙ୍କର ଗୋଇଠି ଫାଟିବାର ସମସ୍ୟା ଦେଖାଦେଇଥାଏ। କେବଳ ପାଦଟାକୁ ଧୋଇଦେଲେ କାମ ସରିଗଲା, ତା ଭାବନ୍ତୁନି, ପାଦ ସହିତ ଗୋଇଠିର ମଧ୍ୟ ଯତ୍ନ ନିଅନ୍ତୁ। ପ୍ରତ୍ୟେକ ଦିନ ଉଷୁମ ପାଣିରେ ଲୁଣ ପକାଇ 5-10 ମିନିଟ୍ ପର୍ଯ୍ୟନ୍ତ ପାଦ ସେଥିରେ ବୁଡ଼ାଇ ରଖନ୍ତୁ ଏବଂ କିଛି ସମୟ ପରେ ଗୋଟେ ଶୁଖିଲା ଗାମୁଛାରେ ପାଦକୁ ଭଲ ଭାବରେ ପୋଛି ଭ୍ୟାସଲିନ୍, ଗ୍ଲିସରିନ୍ କିମ୍ବା ନଡ଼ିଆ ତେଲ ଲଗାନ୍ତୁ। ଆପଣଙ୍କ ଇଚ୍ଛାରେ ଆପଣ ମଶ୍ଚରାଇଜର୍ ମଧ୍ୟ ବ୍ୟବହାର କରିପାରିବେ। ତାହେଲେ ଆସନ୍ତୁ ଜାଣିବା ପାଦ ଗୋଇଠି ନ ଫାଟିବାର କିଛି ଉପଚାର। ବାହାରକୁ ଯିବା ପୂର୍ବରୁ ପାଦରେ ମୋଜା ପିନ୍ଧି ବାହାରକୁ ଯାଆନ୍ତୁ, ଏହାଦ୍ୱାରା ପାଦରେ ମଇଳା ଲାଗିବନି ଏବଂ ଆପଣଙ୍କ ପାଦ ମଧ୍ୟ ଫାଟିବ ନାହିଁ। ଶୀତଦିନେ କମ୍ ସାବୁନ ବ୍ୟବହାର କରନ୍ତୁ ଏବଂ ପାଦକୁ ସର୍ବଦା ଘୋଡ଼ାଇ ରଖନ୍ତୁ। ଘରୁ ବାହାରକୁ ବାହାରିଲା ପୂର୍ବରୁ ପାଦରେ ମଶ୍ଚରାଇଜର୍ ଲଗାଇ ବାହାରକୁ ବାହାରନ୍ତୁ ଏବଂ ଘରକୁ ଫେରିବା ପରେ ପାଦକୁ ଭଲ ଭାବରେ ପାଣିରେ ଧୋଇ ମଶ୍ଚରାଇଜର୍, ତେଲ କିମ୍ବା କୌଣସି କ୍ରିମ୍ର ବ୍ୟବହାର କରନ୍ତୁ। ଏହାଦ୍ୱାରା ଆପଣଙ୍କ ପାଦର କୌଣସି ସମସ୍ୟା ରହିବ ନାହିଁ ଏବଂ ଗୋଇଠି ମଧ୍ୟ ଫାଟିବନି।
For more information, log into our website missodisha.com, like our Facebook page Miss Odisha. Stay tuned.